아카스바니 ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି 6 ରାଜ୍ୟ ଓ 2 କେନ୍ଦ୍ରଶାସିତ ଅଞ୍ଚଳର 49 ଆସନ ନିମନ୍ତେ ଅନୁଷ୍ଠିତ ହେବ ମତଦାନ। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଲାଗି ଆଜି 2 ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ 7 ମଧ୍ୟରେ ଅନୁସୂଚିତ ଜାତି ବର୍ଗରେ ଛାତ୍ରଛାତ୍ରୀଙ୍କ ନାମଲେଖା 44% ବୃଦ୍ଧି। ନିକୋବର ଦ୍ୱୀପପୁଞ୍ଜରେ ଆଜି ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। 31 ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଶେଷଜ୍ଞଙ୍କ ଆକଳନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ମୁକାବିଲା। ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି 6 ରାଜ୍ୟ ଓ 2 କେନ୍ଦ୍ରଶାସିତ ଅଞ୍ଚଳର 49 ଆସନ ନିମନ୍ତେ ମତଦାନ ହେବ। ସେଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶର 14, ମହାରାଷ୍ଟ୍ରର 13, ପଶ୍ଚିମବଙ୍ଗର 7, ଓଡ଼ିଶା ଓ ବିହାରର 5 ଲେଖାଏଁ, ଝାଡ଼ଖଣ୍ଡର 3 ଏବଂ ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର 1 ଲେଖାଏଁ ଆସନ ରହିଛି। ଭୋଟ୍ ଗ୍ରହଣ ସକାଳ 7 ଆରମ୍ଭ ହୋଇ ସନ୍ଧ୍ୟା 6 ଶେଷ ହେବ। ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ପୀୟୁଷ ଗୋୟଲ ଓ ସ୍କୃତି ଇରାନୀ, କଂଗ୍ରେସ ନେତା ରାହୁଲ ଗାନ୍ଧି ଓ କେଏଲ୍ ଶର୍ମା, ନ୍ୟାସନାଲ୍ କନ୍ଫରେନ୍ସର ଓମାର ଅବଦୁଲ୍ଲା ଏବଂ ଏଲ୍ଜେପି ରାମବିଳାସ ଦଳର ଚିରାଗ ପାଶ୍ୱାନ ରହିଛନ୍ତି। 94,732 ଭୋଟ୍ ଗ୍ରହଣ କେନ୍ଦ୍ରରେ 9,47,000 ଉର୍ଦ୍ଧ୍ୱ ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି। ଓଡ଼ିଶା ବିଧାନସଭାର 35 ଆସନ ପାଇଁ ମଧ୍ୟ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ଓଡ଼ିଶାର 5 ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ 35 ବିଧାନସଭା ଆସନ ଲାଗି ଆସନ୍ତାକାଲି ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ହେବାକୁ ଥିବା 5 ସଂସଦୀୟ କ୍ଷେତ୍ର ହେଉଛି ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା। ଏହି ପର୍ଯ୍ୟାୟ ନିର୍ବାଚନରେ 79,69,887 ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ 40,33,992 ଜଣ ପୁରୁଷ ଭୋଟର, 39,35,044 ଜଣ ମହିଳା ଭୋଟର ଏବଂ 851 ଜଣ ଅନ୍ୟାନ୍ୟ ବର୍ଗର ଭୋଟର ରହିଛନ୍ତି। ଏହି ପର୍ଯ୍ୟାୟରେ ମୋଟ 9,148 ମତଦାନ କେନ୍ଦ୍ର ଓ 14 ଅତିରିକ୍ତ ମତଦାନ କେନ୍ଦ୍ରରେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। 1,041 ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବାବେଳେ 25 ମତଦାନ କେନ୍ଦ୍ର ଦିବ୍ୟାଙ୍ଗ କର୍ମଚାରୀମାନେ ପରିଚାଳନା କରିବେ। ଏହି ପର୍ଯ୍ୟାୟରେ 1,541 ଆଦର୍ଶ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଜୁନ୍ 4 ପରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବ ଏବଂ ପ୍ରତ୍ୟେକ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଜେଲ୍କୁ ପଠାଯିବ। ପଶ୍ଚିମବଙ୍ଗର ପୁରୁଲିଆ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେଇ ସେ କହିଛନ୍ତି ଟିଏମ୍ସି ସରକାର ତଫସିଲଭୁକ୍ତ ଜାତି ଓ ଜନଜାତି ଏବଂ ଦଳିତମାନଙ୍କ ପାଇଁ ଆଦୌ ଚିନ୍ତା କରୁନାହିଁ। ଟିଏମ୍ସି ଏବଂ କଂଗ୍ରେସ କ୍ଷମତାକୁ ଆସିଲେ ସେମାନଙ୍କର ସଂରକ୍ଷଣକୁ ଛଡ଼ାଇ ନେବେ ବୋଲି ସେ ଅଭିଯୋଗ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଡକ୍ଟର ବିଆର୍ ଆମ୍ବେଦକର ଧର୍ମ ଆଧାରରେ ସଂରକ୍ଷଣ ଦେବାର ଘୋର ବିରୋଧୀ ଥିଲେ। ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲା ନିର୍ବାଚନ ଅଧିକାରୀ ଓ କାର୍ଗିଲ୍ ପୁଲିସ୍ ପକ୍ଷରୁ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ସୂଚନା ମିଳିଛି। 279 ଭୋଟ୍ ଗ୍ରହଣ କେନ୍ଦ୍ର ମଧ୍ୟରୁ 118 ସମ୍ଭେଦନଶୀଳ ବୁଥ୍ ରହିଥିବାରୁ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 140 ଭୋଟ୍ ଗ୍ରହଣ କେନ୍ଦ୍ରରେ ୱେବ୍କାଷ୍ଟିଂ କରାଯିବା ସହ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଭୋଟ୍ ଗ୍ରହଣ ପ୍ରକ୍ରିୟା ଉପରେ ନଜର ରଖାଯିବ। କୌଣସି କ୍ଷେତ୍ରରେ କିଛି ସମସ୍ୟା ଦେଖାଦେଲେ ତା'ର ତ୍ୱରିତ ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ସମ୍ଭେଦନଶୀଳ ବୁଥ୍ଗୁଡ଼ିକରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଲାଗି ଆଜି 2 ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। କିଛି ସମୟ ପୂର୍ବରୁ ସେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ। ଆଜି ସନ୍ଧ୍ୟାରେ ରାଜ୍ୟ ଦଳୀୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ପରେ ରାଜଭବନ ଯାଇ ସେଠାରେ ସେ ରାତ୍ରିଯାପନ କରିବେ। ଆସନ୍ତାକାଲି ପ୍ରତ୍ୟୁଷରେ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ପରେ ସେ ବଡ଼ଦାଣ୍ଡରେ ଏକ ନିର୍ବାଚନୀ ରୋଡ୍ ଶୋ'ରେ ଅଂଶଗ୍ରହଣ କରିବେ। ପୂର୍ବାହ୍ନ 9 ସୁଦ୍ଧା ରୋଡ୍ ଶୋ' ସରିବା ପରେ ପ୍ରଧାନମନ୍ତ୍ରୀ ଅନୁଗୁଳ ଗସ୍ତ କରି ସେଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ଅପରାହ୍ନରେ ପ୍ରଧାନମନ୍ତ୍ରୀ କଟକରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୂର୍ବତନ ରାଷ୍ଟ୍ରପତି ନୀଲମ ସଞ୍ଜୀବ ରେଡ୍ଡୀଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଭବନରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ନୀଲମ ସଞ୍ଜୀବ ରେଡ୍ଡୀ 1977 ମସିହା ଜୁଲାଇ 25 ତାରିଖରୁ 1982 ମସିହା ଜୁଲାଇ 25 ତାରିଖ ପର୍ଯ୍ୟନ୍ତ ଭାରତର ଷଷ୍ଠ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ଆନ୍ଧ୍ରପ୍ରଦେଶର ଇଲୁରରେ 1913 ମସିହା ମଇ ମାସ 19 ତାରିଖରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀ ରେଡ୍ଡୀ ଭାରତୀୟ ରାଜନୀତିରେ ପ୍ରମୁଖ ନେତା ରହିବା ସହ ଆନ୍ଧ୍ରପ୍ରଦେଶର ବିକାଶ ପାଇଁ ଅହରହ ଉଦ୍ୟମ କରିଥିଲେ। ଗତ 7 ବର୍ଷ ମଧ୍ୟରେ ଅନୁସୂଚିତ ଜାତି ବର୍ଗରେ ଛାତ୍ରଛାତ୍ରୀଙ୍କ ନାମଲେଖା 44% ବୃଦ୍ଧି ପାଇଛି। 2014-15ରେ ଏହା 46 ଲକ୍ଷ ଥିବାବେଳେ 2021-22ରେ ଏହା 66 ଲକ୍ଷକୁ ବୃଦ୍ଧି ପାଇଛି। ଜାତୀୟ ପଛୁଆ ବର୍ଗ ଆୟୋଗର ରିପୋର୍ଟ ଅନୁଯାୟୀ ସଂଖ୍ୟାଲଘୁ ଛାତ୍ରୀଙ୍କ ନାମଲେଖା ମଧ୍ୟ 42% ବୃଦ୍ଧି ପାଇଛି। 2014-15ରେ ଏହା 10 ଲକ୍ଷରୁ ଅଧିକ ଥିବାବେଳେ 2021-22ରେ ଏହା 15 ଲକ୍ଷକୁ ବୃଦ୍ଧି ପାଇଛି। ସେହିପରି ମହିଳା ଅନୁସୂଚିତ ଜାତି ବର୍ଗରେ ନାମଲେଖା 51% ବୃଦ୍ଧି ପାଇଥିବାବେଳେ ଅନୁସୂଚିତ ଜନଜାତି ବର୍ଗରେ ଛାତ୍ରଛାତ୍ରୀଙ୍କ ନାମଲେଖା 65.2% ରହିଛି। ରିପୋର୍ଟ ଅନୁଯାୟୀ 2020-21 ଶିକ୍ଷାବର୍ଷରେ କେନ୍ଦ୍ରୀୟ ବିଦ୍ୟାଳୟରେ ଓବିସି ଛାତ୍ରଛାତ୍ରୀମାନଙ୍କ ପାଇଁ 27% ସଂରକ୍ଷଣ ଲାଗୁ କରାଯାଇଥିଲା, ଯାହାଫଳରେ 34,000ରୁ ଅଧିକ ଓବିସି ପିଲା ନାମ ଲେଖାଇଥିଲେ। ଜାତୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ କ୍ଷେତ୍ରରେ ନାମଲେଖା 71% ରହିଥିବାବେଳେ ମହିଳାମାନଙ୍କ କ୍ଷେତ୍ରରେ ଏହା ଦ୍ୱିଗୁଣିତ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିଛି। ଭାରତୀୟ ପାଣିପାଗ ବିଭାଗ କହିଛି ଭାରତର କୃଷିଭିତ୍ତିକ ଅର୍ଥନୀତି ପାଇଁ ସହାୟକ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଳଦ୍ୱୀପର କିଛି ଅଂଶ ଏବଂ କୋମୋରିନ୍ ଅଞ୍ଚଳ ଏବଂ ଦକ୍ଷିଣ ବଙ୍ଗୋପସାଗର ନିକୋବର ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ ଆଣ୍ଡାମାନ ସାଗରର କିଛି ଅଂଶରେ ଅଗ୍ରସର ହୋଇଛି। ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ କେରଳରେ ପହଞ୍ଚବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସହାୟକ ବିଭବ କୁମାର ଆପ୍ର ରାଜ୍ୟସଭା ସାଂସଦ ସ୍ୱାତି ମାଲିୱାଲଙ୍କୁ ଅସଦାଚରଣ ଘଟଣାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ବିଜେପିକୁ ଦାୟୀ କରାଯାଉଥିବା ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ଏହାକୁ ଖଣ୍ଡନ କରିଛି। ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ଗଣମାଧ୍ୟମକୁ କହିଛନ୍ତି ଏହି ଘଟଣାରେ ବିଜେପିର କୌଣସି ଭୂମିକା ନାହିଁ। ସ୍ୱାତି ମାଲିୱାଲ ଆପ୍ର ଏମ୍ପି ହୋଇଥିବା ସତ୍ତ୍ୱେ ସେହି ଦଳର ଆବାହକଙ୍କର ବ୍ୟକ୍ତିଗତ ସହାୟକ ତାଙ୍କୁ ଅସଦାଚରଣ କରିଛନ୍ତି। ଏହି ଘଟଣାରେ କେଜରିୱାଲଙ୍କ ନିରବତାକୁ ନେଇ ସେ ପ୍ରଶ୍ନ କରିଛନ୍ତି। ଲଦାଖର 335 ଜଣିଆ ହଜ୍ ଯାତ୍ରୀଙ୍କ ଦଳ ଆଜି ମକ୍କାରେ ସେମାନଙ୍କର ଉମ୍ରା ରୀତିନୀତି ଶେଷ କରିଛନ୍ତି, ଯାହା ସେମାନଙ୍କ ତୀର୍ଥଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଲଦାଖର ହଜ୍ କମିଟିର ଅଧ୍ୟକ୍ଷ ମହମ୍ମଦ ଅଲ୍ଲି ମଜାଜ କହିଛନ୍ତି ସେମାନେ 43 ଦିନର ହଜ୍ ଯାତ୍ରା ଶେଷ କରି ଘରକୁ ଫେରିବେ। ଦୁଇ ଖଦିମ୍ ଉଲ୍ ହୁଜାଜଙ୍କ ସମେତ ଲଦାଖରୁ 335 ଜଣିଆ ହଜ୍ ତୀର୍ଥଯାତ୍ରୀ ଦଳ ଗତକାଲି ଶ୍ରୀନଗରରୁ ମକ୍କା ଅଭିମୁଖେ ଯାତ୍ରା କରିଥିଲା। ଘରୋଇ ଇକ୍ୱିଟି ବଜାର ଚଳିତ ସପ୍ତାହରେ 2% ବୃଦ୍ଧି ପାଇଛି। ବମ୍ବେ ଷ୍ଟକ୍ ବଜାର ସୂଚକଙ୍କ ଏହି ସପ୍ତାହରେ 1,341 ପଏଣ୍ଟ ବୃଦ୍ଧି ପାଇ ଗତକାଲି 74,006 ପଏଣ୍ଟରେ ବନ୍ଦ ହୋଇଥିଲା। ନିଫ୍ଟି ସୂଚକାଙ୍କରେ 447 ପଏଣ୍ଟ ବୃଦ୍ଧି ଘଟି 22,502 ପଏଣ୍ଟରେ ବନ୍ଦ ହୋଇଛି। ତାଇୱାନରେ ଆସନ୍ତାକାଲି ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ଲାଇ ଚିଙ୍ଗ୍ତେ ଶପଥ ଗ୍ରହଣ କରିବେ। ଗତ ଜାନୁଆରୀ ମାସରେ ରାଷ୍ଟ୍ରପତି ନିର୍ବାଚନରେ ସେ ବିଜୟ ଲାଭ କରିଥିଲେ। 64 ବର୍ଷ ବୟସ୍କ ଲାଇ ପୂର୍ବ ରାଷ୍ଟ୍ରପତି ତାଇ ଇଙ୍ଗ୍ ୱେନ୍ଙ୍କ ଦ୍ୱିତୀୟ ପାଳି ସରକାରରେ ବିଗତ 4 ବର୍ଷ ଧରି ଉପରାଷ୍ଟ୍ରପତି ଦାୟିତ୍ୱ ତୁଲାଇଥିଲେ। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଫାଇନାଲ୍ରେ ଭାରତର ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି ପୁରୁଷ ଡବଲ୍ସରେ ଚୀନ୍ର ଚେଙ୍ଗ୍ ଓ ୟାଙ୍ଗ୍ ଓ ଲ୍ୟୁ ୟି ଯୋଡ଼ିକୁ ସିଧାସଳଖ 21-15 ଓ 21-15 ସେଟ୍ରେ ହରାଇ ଟାଇଟଲ୍ ହାସଲ କରିଛି। ଆଇପିଏଲ୍ କ୍ରିକେଟ୍ରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ପଞ୍ଜାବ କିଙ୍ଗ୍ସକୁ 4 ୱିକେଟ୍ରେ ପରାସ୍ତ କରିଛି। ପୂର୍ବରୁ ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ଦଳ 5 ୱିକେଟ୍ ବିନିମୟରେ 214 ରନ୍ ସଂଗ୍ରହ କରିଥିଲା। ହାଇଦ୍ରାବାଦ ଦଳ 215 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି 19 ଓଭର ଗୋଟିଏ ବଲ୍ରେ 6 ୱିକେଟ୍ ବିନିମୟରେ ଏହି ଲକ୍ଷ୍ୟ ହାସଲ କରିଥିଲା। ଏହି ବିଜୟ ସହ ହାଇଦ୍ରାବାଦ 2 ପଏଣ୍ଟ ପାଇ 17 ପଏଣ୍ଟ ସହ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। 19 ପଏଣ୍ଟ ସହ କୋଲକାତା ଦଳ ପଏଣ୍ଟ ଟେବୁଲ୍ର ଶୀର୍ଷରେ ଥିବାବେଳେ 16 ପଏଣ୍ଟ ସହ ରାଜସ୍ଥାନ ଦଳ ତୃତୀୟ ସ୍ଥାନରେ ଓ ବେଙ୍ଗାଲୁରୁ ଦଳ 14 ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ଆଉ କିଛି ସମୟ ପରେ ଗୁଆହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମ୍ରେ କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ। ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି 6 ରାଜ୍ୟ ଓ 2 କେନ୍ଦ୍ରଶାସିତ ଅଞ୍ଚଳର 49 ଆସନ ନିମନ୍ତେ ଅନୁଷ୍ଠିତ ହେବ ମତଦାନ। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଲାଗି ଆଜି 2 ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିକୋବର ଦ୍ୱୀପପୁଞ୍ଜରେ ଆଜି ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। 31 ତାରିଖ ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଏବଂ ଆଇପିଏଲ୍ କ୍ରିକେଟ୍ର ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।